ଗଳ୍ପ ମନର ମୃଣାଳ ଗାଳ୍ପିକ ରାଜକିଶୋର ରାୟ। ମୁଁ ରାସ୍ତା ଉପରେ ଫେରୁଥିଲି ଆଉ ମୋ ସାଙ୍ଗେ ଫେରୁଥିଲେ ନୀଳ ବ୍ୟୋମ ତଳେ ଗୋଟିଏ ପକ୍ଷୀ ଓ ପକ୍ଷିଣୀ। ଆମକୁ ଚାହିଁ କିଛି ଦୂର ଭାସି ଆସିଲା ଖଣ୍ଡେ ଚଳା ବୌଦ। ସେ ବୌଦ୍ଧଟିର ଆକାର ଥିଲା, ବିସ୍ତାର ବି ଥିଲା। ଦ୍ୱିଧା ବିଭକ୍ତ ଦୁଇଖଣ୍ଡ ଶିଳା ଉପରେ ଦୁଇଟି ପାଦ ରଖି ଯେପରି ଛିଡ଼ା ହୋଇଥିଲା ଜଣେ ପ୍ରକାଣ୍ଡ ଯୁଗ ପୁରୁଷ। ଚାହୁଁ ଚାହୁଁ ତାହା ମଉଳିଗଲା। ପକ୍ଷୀ ପକ୍ଷିଣୀ ଦୂରକୁ ଉଡ଼ିଗଲେ। ଦେଖିଲି ଦୂର ଦିଗ୍ବଳ ଉପରେ ଛକି ହୋଇଗଲା କେତେ ଗୁଡ଼ିଏ ହଳଦୀ ନୀଳ ଓ ରକ୍ତବର୍ଣ୍ଣର ତୀର। ସୂର୍ଯ୍ୟ ବୁଡ଼ି ଯାଉଥିଲେ। କିଛି କ୍ଷଣ ପାଇଁ ସାଇକେଲଟି ମୋ ଆୟତ୍ତରେ ରହିପାରି ନଥିଲା, ତାହା ଗଡ଼ିଗଲା। ରାସ୍ତା ତଳ ସମତଳ ଭୂଇଁ ଉପରେ ବ୍ରେକ୍ ଦେଇ ମୁଁ ଛିଡ଼ା ହୋଇଗଲି। ଲୋକ ମେଳି ମେଳି ଭିତରେ ପୁରୁଷଙ୍କ ଭାଗ ବେଶୀ। ସେଠାରେ ହୋଟେଲ ସତ୍ତ୍ୱାଧିକାରୀ ନାରାୟଣ ବ୍ରାହ୍ମଣଙ୍କୁ ଦେଖିଲି। କମଳା ବିକାଳୀ ପଞ୍ଚୁମାଳୀ ପସରା ଖାଲି କରି କୁଟାଗୁଡ଼ିକ ଫୋପାଡ଼ି ଦେଉ ଦେଉ ଦୋ ପଇସିଟିଏ ରାସ୍ତା ଉପରେ ଗଡ଼ି ଯାଉଥିବାର ଦେଖି ଆରେ ଯାଇଥିଲା ତ କହି ଜିଭ କାମୁଡ଼ି ପକାଇବାର ଦୃଶ୍ୟ ବି ମୁଁ ଦେଖିଲି। ପିତ୍ତଳ ଉପରେ ନାଁ ଲେଖିଦେବ କହି ଯେଉଁ କାରିଗର ମୂଷା ଫେରିଖାନାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥାଏ ତାକୁ ବି ମେଳି ଭିତରେ ଦେଖିପାରିଲି। ବାକି ତକ ଅଜଣା, ମାତ୍ର ଜଣା ଅଜଣା ସମସ୍ତେ ହସୁଛନ୍ତି। ହସି ହସି କାହାର ପାନପିକ ଓଠ ଉପରୁ ଛାତି ଉପରକୁ ବୋହି ଆସିଲାଣି ନଜର ନାହିଁ। କିଏ ବା ନାଟାଙ୍ଗୀ ଠାଣିରେ ଦୁଇପାଦେ ନାଚିଯାଇ ବାଳକୃଷ୍ଣର ଗୀତିନାଟ୍ୟ କେଦାର ଗୌରୀ ସମ୍ବାଦରୁ କେଦାର ବିରହ କାତର ବଚନିକା ଗାଉଛି। ଆଉ ଜଣେ କିଏ କାଳ୍ପନିକ ଏକ ପଣତକୁ ମୁହଁ ଉପରକୁ ଟାଣି ଆଣି ଲାଜଭଙ୍ଗୀର ଅଭିନୟ କରୁଛି। ଏମାନଙ୍କ ଉପରୁ ଆସ୍ତେ ଆଖି ଖସିଯାଇ ରହିଲା ଜଣକ ଉପରେ, ସଲୀଳା ଦେଇ। ସେଠା ଖଣ୍ଡମଣ୍ଡଳ ଲୋକଙ୍କର ବାସନ ସଲୀଳା ମାଜେ। ହୋଟେଲ ମେସ୍ ଚା ଦୋକାନ ଜିଲ୍ଲା ବୋର୍ଡ଼ ଡାକ ବଙ୍ଗଳାର ଦୁଇଦିନିଆ ଯାତ୍ରୀର ଅଇଁଠା ଟିଫିନ କ୍ୟାରିୟର ହରିଜନ ଛାତ୍ରର ଥାଳି ଆଉ ଗିନା କୂଅ ଚୌତରା ଉପରେ ମାଉଁସ ଝୋଳ ଚିକ୍କଣ ହୋଟେଲ ଡିକ୍ଚିଟାକୁ ଖାଡ଼ୁ ଖାଡ଼ୁ କରି ମାଜିବା ଅବସ୍ଥାରେ ସଲୀଳା କହିଲା, ମଲା ଏ ମଣିଷ ଗୁଡ଼ାକ ଜାଣୁଛନ୍ତି ସେଇଟା ମରଦ, ତହିଁକି ଥଟା କରୁଛନ୍ତି। ମଲା ସେ ମୁହଁ ପୋଡ଼ା କେତେ ରଙ୍ଗରେ ଲୁଗାକୁ ଦେହରେ ଚଢ଼େଇ ଧରିଛି। ହଇରେ ଅଲକ୍ଷଣା, ଜନ୍ମରୁ ତ ତୁ ମାଇପି ହେଇନୁ, ଆଉ ଏଇ ନାଗେ ଖାଲି ମାଇପି ଛଟକ କଲେ କ'ଣ ମାଇପି ହେଇଯିବୁ? ତମର ମୁହଁ ଦେଖିକରି ନାହିଁ ରେ, ଶୁଭ ହବନି ଶୁଭ ହବନି। ସଲୀଳା ସତ କହୁଥିଲା। ଛିପି ଛିପିକା ଅନ୍ଧାର ଭିତରେ ଏଇଭଳି କେତେଗୁଡ଼ାଏ ଜୀବ ଜନସମାଗମ ଦେଖି ବିଚରଣ କରନ୍ତି। ଏମାନଙ୍କ ଦେହରେ ରାସ୍ତାକଡ଼ ଦୋକାନରୁ ମଲ୍ଲିଫୁଲ ଝଡ଼େ, ଥରେ ଅଧେ ଶସ୍ତା ଅତରଦାନୀ ବି ଢଳିଯାଏ। ଏ ଦୃଶ୍ୟ ଦେଖିଲି ସତ, କିନ୍ତୁ ମନ ଭିତରେ ଗୋଟାଏ ବାନ୍ତି ବାନ୍ତି ଭାବ ଆସିଲା, ଦେହ ବୁଲାଇ ଦେଲା, ଓକାର ଆସିଲା। ଯାହାର ଯାହା ପ୍ରକୃତି ନୁହେଁ ସେଇଠି ତାହାର ଜବରଦସ୍ତି ଆରୋପ। ହଠାତ୍ କାହିଁକି 26 ବର୍ଷ ତଳର ଗୋଟାଏ ସ୍ମୃତି ମୋର ମନକୁ ଆଚ୍ଛନ୍ନ କଲା। ଆଶ୍ଚର୍ଯ୍ୟ, ଘଟଣାକୁ ଘଟଣା ଏମିତି ପୁଣି ମିଳିଯାଏ। ଜୀବନର ଅର୍ଦ୍ଧ ପଥ ଚାଲି ଆସିବା ପରେ ପୁଣି ଫେରନ୍ତା ଚାହାଣି। ଏଇକ୍ଷଣି ମୁଁ ସେଇ କଥା କହିବି। ସେତେବେଳେ ମୋର ବୟସ ଥିଲା 10 ବର୍ଷ, କୈଶୋର ଓ ବାଳୁତର ମଝାମଝି, ଆଜି 36। ଦୁଇଟି ଘଟଣାକୁ ମନ ଭିତରେ ଗଡ଼େଇ ମାଜି ଦେଖିଲେ ଯେପରି ମନେ ହୁଏ ଦୁଇଟି ଯାକ ଏକା ପଥର ଉପରେ ଖୋଦିତ ଚିତ୍ରକଳା। ମୋହନ ଗୋସେଇଙ୍କର ରାସଦଳ କଟକକୁ ଆସିଥାଏ, କଟକ ଉଠୁଥାଏ ପଡ଼ୁଥାଏ, ସମସ୍ତଙ୍କ ମୁହଁରେ ମାନଭଞ୍ଜନ ଆଉ ରାଇ କିଶୋରୀଙ୍କର ଅପୂର୍ବ ଅଭିନୟର ପ୍ରଶଂସା। ରାତି ପରେ ରାତି ମାନଭଞ୍ଜନର ଅଭିନୟ ଚାଲିଥାଏ। କଳା ଜିନିଷରେ ଆଉ ଆଦର କରିବି ନାହିଁ କହି ଶ୍ରୀମତୀ ଯେତେବେଳେ ବ୍ରଜ ଧୂଳି ଉପରେ ଲୋଟି ପଡ଼ୁଥିଲେ ସେତେବେଳେ ବୁଢ଼ାଏ ଲୁହ ଗଡ଼ାଉଥିଲେ, ପିଲାଏ କାନ୍ଦୁଥିଲେ, ସ୍ତ୍ରୀ ପୁରୁଷ ଧାର୍ମିକ ଅଧାର୍ମିକ ରାଜା ପ୍ରଜା ବୈଷ୍ଣବୀ ଗୃହୀ ବାବାଜୀ ସମସ୍ତେ କାନ୍ଦି କାନ୍ଦି ଅସ୍ଥିର ହୋଇଯାଉଥିଲେ। ରାତିଏ ଗଲି, ଦୁଇ ରାତି ତିନି ରାତି, ବାପାଙ୍କୁ ଟିକେଟ୍ ମାଗିଲି ସେ ଦେଲେ, ମାଙ୍କୁ ମାଗିଲି ସେ ଦେଲେ, ଅପାକୁ ଶିଖେଇଲି ସେ ତା ହାତ ଖର୍ଚ୍ଚରୁ ଦେଲା, ଶେଷରେ ଟିଉସନ ମାଷ୍ଟରଙ୍କୁ ପଇସା ମାଗିଲି। ସେ ଥରେ 10 ପଇସା ଆଉ ଥରେ 12 ପଇସା ଦେଇ କହିଲେ, ଏଣିକି ମୋ ଦରମା 5 ଟଙ୍କା ବଢ଼େଇବାକୁ ମାଙ୍କ ସାଙ୍ଗେ ଅଳି କର, କାନ୍ଦି ପକା। 5 ରାତି ବିତିଗଲା। 10 ବର୍ଷର କଞ୍ଚା ଅଥଚ ଶ୍ୟାମଳ ବନଭୂମି ମନ ଓ ନେତ୍ର ଭିତରୁ ଅଶ୍ରୁ ପ୍ରବାହର ବିରାମ ନଥିଲା। ଥରେ କାହିଁକି ଇଚ୍ଛା ହେଲା ଦିନବେଳେ ଶ୍ରୀରାଧାଙ୍କୁ ଦେଖା କରି କହିବି, ହେ ରାଧିକା, ଶ୍ରୀକୃଷ୍ଣଙ୍କୁ 3 ଘଣ୍ଟା ଡହଳ ବିକଳ ନ କରି ଚଞ୍ଚଳ ମାନଭଞ୍ଜନ କରିଦିଅ। ସକାଳ 11ଟାରେ ଛକ ଉପରୁ ଘୋଡ଼ାଗାଡ଼ି ଦୌଡ଼େ। ସ୍କୁଲକୁ ଯିବି ବୋଲି 9ଟା ବେଳୁ ଛକ ଉପରେ ମୁଁ ଛିଡ଼ା ହୋଇଥାଏ। ଯେତେଥର ଘୋଡ଼ାଗାଡ଼ି ଉପରେ ରାଧାର ଚିତ୍ରପଟ କଟକର ରାସ୍ତାରେ ବିଜ୍ଞାପିତ ହେଉଥାଏ, ସେତେଥର ଗାଡ଼ି ପଛରେ ଦୌଡ଼ି ଦୌଡ଼ି ମୁଁ ଶ୍ରୀମତୀଙ୍କର ରୂପସୁଧା ପାନ କରୁଥାଏ। ଦିନବେଳେ ଥରେ ଏହି ରୂପସୁଭାକୁ ଦେଖନ୍ତି କି? ସେ ସିନା ରାତିରେ ଏତେ କଡ଼ା କଥା କହି ମହାପ୍ରଭୁଙ୍କୁ କୁଞ୍ଜ ଦ୍ୱାର ମନା କରିଦିଅନ୍ତି। ଦିନବେଳେ କ'ଣ ଶ୍ରୀକୃଷ୍ଣଙ୍କ ଉପରେ ସେମିତିକା ଗରଗର ହେଉଥିବେ, ଭାବିଲି। ମୁଁ ଯେତେବେଳେ ମାଆଙ୍କ ହାତରୁ ଭାତ ଡାଲି ମାଛ ତରକାରୀ ଖାଇସାରି ବହିପତ୍ର ଧରି ସ୍କୁଲକୁ ଯାଏ, ଠିକ୍ ସେତିକିବେଳେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ପାଇଁ ଡାଲି ଭାତ ସର ଲବଣୀ ବାଢ଼ି ଦେଇ ଏହା ଖାଅ ତା ଖାଅ କହି ଭୁଞ୍ଜାଉଥିବେ ତ। କି ସୁନ୍ଦର ସେ ରୂପ! ହଁ, ତାଙ୍କର କ'ଣ ଝିଅ ନାହାନ୍ତି? ଏତେ ରାତି ମାନଭଞ୍ଜନ ଦେଖିଲି, କେଉଁଦିନ ତ ତାଙ୍କ ପୁଅ ଝିଅଙ୍କୁ ଦେଖିଲି ନାହିଁ। କିଏ କହିବ, ବୃନ୍ଦାବନ କେତେ ବଡ଼, କେଉଁଠି କେଉଁ ଗଛ ମୂଳେ ସେମାନେ ବାଘ ବକ୍ରି ଖେଳୁଥିବେ, ମୁଁ ବା ଜାଣିବି କେମିତି? 10 ବର୍ଷ ବୟସର ମନ ତାହାରି ଚିନ୍ତା ଏଇ କଳ୍ପନା। ରାସ ଦେଖି ଫେରିଆସିବା ପରେ ଆଖିପତା କଷା ହୁଏନି ନା, ନିଶ୍ଚୟ ଥରେ ଶ୍ରୀମତୀଙ୍କୁ ଦେଖିବି ତାଙ୍କ ଘରେ। ମୋର ଅନେକ କଥା ତାଙ୍କୁ ପଚାରିବାକୁ ଅଛି। ସେଇ ରାତିରେ ଦେଖିଥିଲି କେଜାଣି କାହିଁକି ରାଧିକା କୃଷ୍ଣଙ୍କ ଉପରେ ଆହୁରି ବେଶୀ ବିରକ୍ତ ହେଉଥାନ୍ତି, ଚିଡ଼ଚିଡ଼ ହେଉଥାନ୍ତି। ଲଳିତା ଏମିତି କ'ଣ ମଝିରେ ମଝିରେ ପଦେ କହୁଥାଏ ଯେ କୃଷ୍ଣ ଲାଜଲାଜ ହୋଇ ନିଶ୍ୱାସ ଛାଡ଼ୁଥାନ୍ତି। ସେ ସନ୍ଧ୍ୟାରେ ଥିଏଟର ସରିଲା, ସମସ୍ତେ ବାହାରିଗଲେ, ମୁଁ ଏକା ତଳ ଆସନରେ ବସିଥାଏ। ପ୍ରାଣରେ ଅପୂର୍ବ ପୁଲକ ଜାଗିଲା, ଆଜି ଯାହା ହେଉ ପଛକେ ବିନୋଦିନୀଙ୍କୁ ଦେଖିବି, ତାଙ୍କ ସାଙ୍ଗରେ କଥା କହିବି। ଷ୍ଟେଜ୍ ତଦାରଖ କରିବାକୁ ଗୋସେଇ ଷ୍ଟେଜ୍ ଉପରକୁ ଉଠି ଆସିଲେ। ଗୋଲ ଲଣ୍ଡା ମୁଣ୍ଡ, ନାକଠାରୁ କପାଳ ଯାଏ ଚନ୍ଦନ ଚିତା, ମୁଣ୍ଡ ଉପରେ ଚୁଟିରେ ଗୋଟିଏ ଧଳା ଫୁଲ ବନ୍ଧା ହୋଇଥାଏ, ଛାତି ଆଉ କାନ୍ଧ ଉପରେ ଜୟ ରାଧା ହରି ତିଳକ ଲେଖା। ଏ ବେଶରେ ମୁଁ ଗୋସେଇଙ୍କୁ ସବୁ ରାତିରେ ଦେଖେ। ଗୋସେଇ ପରଦା ଭିତରକୁ ମୁହଁ ଗୁଞ୍ଜି ଡାକିଲେ, ହଇରେ ମାଧିଆ, ତୁଟା ନିହାତି ଗୋଟାଏ ବୋକା, ଦେଖିଲୁ କେତେ ମାଳା ଗହଣା ପଟେ ଘୁଙ୍ଗୁର ମାଳା ଏଠି ପଡ଼ିଛି, ନେ ଗୋଟେଇ ନେ, ତୋର ପୁରା ଏସବୁ ଦେଖିବାର କଥା, ବଡ଼ ବେଇମାନ ତୁ। ମୁଁ କାହିଁକି ଚମକି ପଡ଼ିଲି। ବୃନ୍ଦାବନରେ ଯେଉଁଠି ରାଧାକୃଷ୍ଣ ଲୀଳା ରଚନା କରନ୍ତି, ଯେଉଁଠି ଗୋସେଇ ବି ଜଣେ ମହାନ ଭକ୍ତ, ତାଙ୍କରି ତୁଣ୍ଡରୁ ଏଭଳି ବେଜମାନ କଥାଗୁଡ଼ାକ, ବୋକା ବେଇମାନ ଏସବୁ ବାହାରୁଛି କିପରି? ମାଧିଆ ଷ୍ଟେଜ୍ ଉପରକୁ ଆସି କହିଲା, ହଁ ହେ, ଗୋଟାଏ ମାଳ ତ 4 ପଇସା, 2-3ଟା ଯେବେ ହଜିଲା ତ ହଜିଲା, ହଉ ହଉ ଗୋଟଉଛି। 4 ପଇସା? ସୁନା ଗହଣା ଦୂରକୁ ଚିକ୍ ଚିକ୍ କରୁଛି, ୟାର ଦାମ କ'ଣ 4 ପଇସା? ତେବେ କ'ଣ ଏଗୁଡ଼ା ସୁନା ଗହଣା ନୁହେଁ? ଗୋସେଇ ଚାଲି ଯାଉଥିଲେ, ମୁଁ ପଛରୁ ଡାକିଲି, ଆଜ୍ଞା। ସେ ଫେରିପଡ଼ି ମତେ ଦେଖି ବୋଧହୁଏ ବିସ୍ମିତ ହୋଇଯାଇଥିବେ, କହିଲେ, କିଏ ରେ ପିଲା, ତୁ କାହିଁକି ବସିଛୁ? ଆରେ ମାଧିଆ, ହେଇଟି ଦେଖ, କଟକଟି ଇଏ ମନେ ରଖିଥା, ହେଇଟି ଦେଖ ଦେଖ, ଗୋଟାଏ ପିଲା ଏଠି ଲୁଚି ବସିଛି, ଗହଣା ଫହଣା କ'ଣ ନେଇ ପଳେଇବରେ? ମୋ ଆଡ଼କୁ ଫେରି ସେ ପଚାରିଲେ, ତୋ ବାପ କ'ଣ ତତେ ଭୁଲିଗଲା କିରେ? ମୁଁ ସେତେବେଳେ ଭୟରେ ଜଡ଼ ହୋଇଗଲିଣି, ପୁଣି ଚୋରି ଅପବାଦ। କେତେ ଆନନ୍ଦରେ ମୁଁ ବସିଛି, ଗୋସେଇଙ୍କୁ କହି ବୃନ୍ଦାବନ ଭିତରକୁ ଯିବି, ରାଧାକୃଷ୍ଣଙ୍କୁ ଦର୍ଶନ କରିବି। ରାଧାଙ୍କର ଗଣ୍ଡ ଉପର ଲୁହଦାଗ ବୋଧହୁଏ ଶୁଖିଯିବଣି, ଶ୍ରୀକୃଷ୍ଣ ତାଙ୍କୁ ବୁଝାଇ ସୁଝାଇ ରସାବଳୀ ଖୁଆଉଥିବେ। କିରେ ଗୁମ୍ମାରି ବସିଛୁ କାହିଁକି, ଯା ବାହାରି ଯା। ଗୋସେଇଙ୍କ କଣ୍ଠ ଶୁଣି ଚମକି ପଡ଼ିଲି, ଆଜ୍ଞା ଘର ବହୁତ ଦୂର, ଶୋଷ ହେଲାଣି, ପାଣି ମନ୍ଦିଏ ଦେଲେ ମୁଁ ପିଇ ଚାଲିଯିବି। ତାଙ୍କର ଦୟା ହେଲା, ଡାକିଲେ, ଆ ଭିତରକୁ ଆ। କ'ଣ କହିଲେ? ଭିତରକୁ? ବୃନ୍ଦାବନ ଭିତରକୁ, ଯେଉଁଠି ଶ୍ୟାମ ସୁକ ପିକ କୁଜନ କରନ୍ତି, ଯେଉଁଠି ଗୋପବାଳକ ସିଙ୍ଗା ବଜାଇ ବାଗୁଡ଼ି ଧରି ଡାଳି ମାଙ୍କୁଡ଼ି ଖେଳନ୍ତି, ଯେଉଁଠି ଆସିଲୁ? ହଁ ଆଜ୍ଞା। ଓହ କି ଆନନ୍ଦ, ଏଇ କ୍ଷଣି ତ ଶ୍ରୀମତୀଙ୍କ ସଙ୍ଗେ ମୋର ଦେଖା ହେବ। ସେ ବୋଧହୁଏ ଶ୍ରୀକୃଷ୍ଣଙ୍କୁ ଭୋଜନ କରିବାକୁ କହୁଥିବେ, ତାଙ୍କୁ ଦେଖିଲା କ୍ଷଣି ମୁଁ ଲମ୍ବ ହୋଇ ଗୋଡ଼ ତଳେ ପଡ଼ିଯିବି। ହେଲା ଯେ ଭଗବାନଙ୍କୁ ତ କିଛି କହିପାରିବି ନାହିଁ। କିରେ ଆଇଲୁ, ପାଣି ପିଇବୁ ପରା? ଗୋସେଇଙ୍କ ପଛରେ ଚାଲିଲି। ବୃନ୍ଦାବନ, ବୃନ୍ଦାବନ, ଏ କ'ଣ ହେଇଟି? ଅଧାଲଙ୍ଗଳା ହୋଇ ମଧୁମଙ୍ଗଳ ମୁହଁଟାକୁ ତେଲ ଚିକିଟା କରି କିଆଁ ଏମିତି ଘଷୁଛି? ଆରେ ତା ପାଖେ ତ ଲଳିତା, ଏ କ'ଣ, ଲଳିତା ଝିଅ ନୁହେଁ, ବିଶାଖା? ବିଶାଖା ବି ପୁଅ, ପାଟି ପାକୁଳେଇ ସେ ଗୁଡ଼ାଏ ଚୁଡ଼ା ଚକଟା ଖାଇଯାଉଛି। ଏ କିଏ? ନିଜେ ଶ୍ରୀକୃଷ୍ଣ ମଇଳା କରିଆ ଖଣ୍ଡେ ପିନ୍ଧି ମୁଣ୍ଡର ମୁକୁଟଟାକୁ କାଢ଼ୁଛନ୍ତି, ପିତବସନ କୁଆଡ଼େ ଗଲା, ମଇଳା ଗାମୁଛା ଖଣ୍ଡେ, ଆଣ୍ଠୁ ଯାଏଁ ଆସୁନି। ଶେଷରେ ମୋର ହୃଦୟର ଆରାଧ୍ୟା ବ୍ରଜନାଗରୀ ହୀରା ଶ୍ରୀମତୀ ଦେଖିଲି ନିତମ୍ବ ସ୍ପର୍ଶ କରୁଥିବା ସେ କୁନ୍ତଳ ନିର୍ଝର ଶ୍ରୀମତୀଙ୍କ ଶିର ଉପରେ ଆଉ ନାହିଁ କି ଆଖିରେ ସେ ବିକଳ ଚାହାଣି ନାହିଁ। ଦେହ ଉପରେ ହାଡ଼ମାଳ, ମୁଣ୍ଡ ନଣ୍ଡା, ଅଣ୍ଟାରେ ଖଣ୍ଡେ ମଇଳା କରିଆ, ପୁଣି ଅଣ୍ଡିରି ପୁଅ, ଗୋଟାଏ ସିନ୍ ବନ୍ଧା ବାଉଁଶ ଉପରେ ଦୋହଲା ଦେହର ଭାର ରଖି ଶ୍ରୀମତୀ ଗୋଟାକ ପରେ ଗୋଟାଏ ଟାଣୁଛି ବିଡ଼ି, ଆଙ୍ଗୁଠିରେ ନିଆଁଗୁଳ ଝାଡ଼ି ପାଟିରେ ଫୁ ଦେଉଛି। ତାପରେ ନିଭିଲା ଅଧା ବିଡ଼ି ଖଣ୍ଡିକ ସେ କାନ ଉପରେ ଗୁଞ୍ଜି ଦେଇ କହୁଛି, ଧେତ୍ ମଶା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ମନର ମୃଣାଳ। ରହିଲୁ, ନମସ୍କାର।